ആകാശവാണി സംവാദ പഠുചന്തി മളയരഞ്ജൻ മിശ്ര. ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ଦେଶକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ଡାକ୍ତର ଛାତ୍ରୀ ହତ୍ୟା ଘଟଣାରେ ଚାଲିଥିବା ଧାରଣାକୁ ପ୍ରତ୍ୟାହାର କଲା ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍. ହରିୟାଣା ବିଧାନସଭା ପ୍ରସ୍ତୁତି ନେଇ ନିର୍ବାଚନ ଆୟୋଗଙ୍କ ସମୀକ୍ଷା. ଇସ୍ରାଏଲ୍ ବିରୋଧରେ ପ୍ରତିଶୋଧ ପଦକ୍ଷେପ ନେବାରୁ ଦୂରେଇ ରହିବା ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଇରାନ୍ ଏବଂ କୁସ୍ତିଯୋଦ୍ଧା ବିନେଶ ଫୋଗତ୍ ମାମଲାର ରାୟ ଆସନ୍ତା 16 ତାରିଖରେ ପ୍ରକାଶ ପାଇବାର ସମ୍ଭାବନା ଅଛି ବୋଲି ଆଇଓଏର ସୂଚନା. 78ତମ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ. ସନ୍ଧ୍ୟା 7ଟାରେ ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସାରଣ କରାଯିବ. ଦୂରଦର୍ଶନରେ ରାଷ୍ଟ୍ରପତିଙ୍କ ହିନ୍ଦୀ ଏବଂ ଇଂରାଜୀ ଅଭିଭାଷଣ ପରେ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ. ସେହିଭଳି ଆକାଶବାଣୀରେ ରାତି 9:30ରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ. କୋଲକାତାରେ ଡାକ୍ତର ଛାତ୍ରୀ ହତ୍ୟା ଘଟଣାରେ ଚାଲିଥିବା ଧାରଣାକୁ ପ୍ରତ୍ୟାହାର କରିବାକୁ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର ଆସୋସିଏସନ୍ ନିଷ୍ପଭି ନେଇଛି. ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ଆଲୋଚନା ପରେ ସଂଘ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି. ଏହି ଘଟଣାରେ ଗତ ସୋମବାରଠାରୁ ଦେଶବ୍ୟାପୀ ରେସିଡେଣ୍ଟ ଡକ୍ଟର ଆନ୍ଦୋଳନରେ ସାମିଲ ହୋଇଥିଲେ. ସଂଘର ସଭାପତି ଅଭିରଲ ମାଥୁର କହିଛନ୍ତି ସେମାନଙ୍କ ଦାବି ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠାରୁ ନିର୍ଦ୍ଧାରିତ ସମୟରେ ସମାଧାନ ପ୍ରତିଶ୍ରତି ମିଳିବା ପରେ ସଂଘ ପକ୍ଷରୁ ଏହି ନିଷ୍ପଭି ଗ୍ରହଣ କରାଯାଇଛି. ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା ସଂଘର ଏହି ନିଷ୍ପଭିକୁ ସ୍ୱାଗତ କରିଛନ୍ତି. ଏକ ସୁରକ୍ଷିତ ଏବଂ ଉନ୍ନତ କାର୍ଯ୍ୟ ବାତାବରଣ ସୁନିଶ୍ଚିତ କରିବା ପାଇଁ ତାଙ୍କ ମନ୍ତ୍ରଣାଳୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବ ବୋଲି ଶ୍ରୀ ନଡ୍ଡା ସଂଘର ପ୍ରତିନିଧିମଣ୍ଡଳୀକୁ ପ୍ରତିଶ୍ରତି ଦେଇଥିଲେ. ସୂଚନାଯୋଗ୍ୟ, ଏହି ଘଟଣାରେ ସିବିଆଇ ତଦନ୍ତ ପାଇଁ ଗତକାଲି କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଚନ୍ଦ୍ରଯାନ 3ର ସଫଳ ପଦାର୍ପଣ ପରେ ଭାରତ ବିଶ୍ୱର ପ୍ରଥମ ଦେଶ ତଥା ଚନ୍ଦ୍ରପୃଷ୍ଠରେ ପହଞ୍ଚବାରେ ଚତୁର୍ଥ ଦେଶର ମାନ୍ୟତା ହାସଲ କରିଥିଲା। ଗତବର୍ଷ ଅଗଷ୍ଟ 23 ତାରିଖରେ ଏହି ଐତିହାସିକ ସଫଳତାକୁ ସମ୍ମାନ ଜଣାଇ ଏହି ଦିନକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଚଳିତ ବର୍ଷ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କରାଯିବ। ଏହାର ଶୀର୍ଷକ ରହିଛି ଚନ୍ଦ୍ରକୁ ସ୍ୱର୍ଶ କରିବା ସମୟରେ ଜୀବନକୁ ସ୍ୱର୍ଶ କରିବା, ଭାରତ ମହାକାଶ ସାଗା। ଏହି ଦିବସର ଉଲ୍ଲେଖନୀୟ ସଫଳତାକୁ ସ୍କରଣ କରି ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଇସ୍ରୋର ବିଶିଷ୍ଟ ବୈଜ୍ଞାନିକ ତଥା ବେଙ୍ଗାଲୁରୁସ୍ଥିତ ୟୁଆର୍ ରାଓ ସାଟେଲାଇଟ୍ ସେଣ୍ଟରର ନିର୍ଦ୍ଦେଶକ ଏମ୍ ଶଙ୍କରନ୍ ଜାତୀୟ ମହାକାଶ ଦିବସର ପ୍ରାସଙ୍ଗିକତା ଉପରେ ଆକାଶବାଣୀ ସମ୍ଭାଦ ବିଭାଗ ସହ ବିଶେଷ ଆଲୋଚନା କରିଛନ୍ତି। ମୁଖ୍ୟ କାର୍ଯ୍ୟକ୍ରମକୁ ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିବେ। ଏହା ପୂର୍ବରୁ ଭାରତର ମହାକାଶ କାର୍ଯ୍ୟକ୍ରମ ଉପରେ ସଚେତନ ସୃଷ୍ଟି କରିବା ପାଇଁ ରୋବୋଟିକ୍ ଚ୍ୟାଲେଞ୍ଜ ଏବଂ ହାକାଥନ୍ର ଆୟୋଜନ କରାଯାଉଛି ବୋଲି ଶ୍ରୀ ଶଙ୍କରନ୍ ସୂଚନା ଦେଇଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ଆତଙ୍କବାଦୀ କାର୍ଯ୍ୟକଳାପକୁ ତୀବ୍ର ନିନ୍ଦା କରିବା ସହ ଏହାକୁ ଦମନ କରିବା ପାଇଁ ଆନ୍ତର୍ଜାତିକ ସହଯୋଗ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି 14ତମ ଭାରତ ଅଷ୍ଟ୍ରେଲିଆ ଆତଙ୍କବାଦ ନିରୋଧ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଏନେଇ ଆଲୋଚନା ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଉଭୟ ଦେଶ ସୀମାପାର ଆତଙ୍କବାଦକୁ ସମାଲୋଚନା କରିଛନ୍ତି। ଘରୋଇ, ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ନେଇ ଉଭୟ ଦେଶ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପରେ ନୂତନ ଜ୍ଞାନକୌଶଳର ଉପଯୋଗ ହେଉଥିବାରୁ ଦୁଇ ଦେଶ ଏନେଇ ଚିନ୍ତା ପ୍ରକଟ କରିବା ସହ ବିହିତ ପଦକ୍ଷେପ ନେବା ପାଇଁ ଯୋଜନା ପ୍ରସ୍ତୁତି ଉପରେ ଆଲୋଚନା କରିଛନ୍ତି। ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆତଙ୍କବାଦ ନିରୋଧୀ ବିଭାଗ ଯୁଗ୍ମ ସଚିବ କେଡି ଦେୱାଲ ଏବଂ ଅଷ୍ଟ୍ରେଲିଆର ପ୍ରତିପକ୍ଷ ରିଚାର୍ଡ ଫିକ୍ସ ସେମାନଙ୍କ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିଲେ। ହରିୟାଣା ବିଧାନସଭା ନିର୍ବାଚନ ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ଏସ୍ ସାନ୍ଧୁ ସମୀକ୍ଷା କରିଛନ୍ତି। ଏହି ଦୁଇଦିନିଆ ଗସ୍ତ ସମୟରେ ଆୟୋଗ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ରାଜନୈତିକ ଦଳଗୁଡ଼ିକର ପରାମର୍ଶକୁ ଗୁରୁତ୍ୱ ଦିଆଯାଉଛି ବୋଲି ଆଲୋଚନା କାଳରେ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆୟୋଗ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ହରିୟାଣା ବିଧାନସଭାର କାର୍ଯ୍ୟକାଳ ଆସନ୍ତା ନଭେମ୍ବର 3 ତାରିଖରେ ଶେଷ ହେବାକୁ ଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ହର୍ ଘର୍ ତିରଙ୍ଗା ଅଭିଯାନ ତିରଙ୍ଗେ କି ଶାନ୍ ମେ एक यूनिक फेस्टिवल बन चुका है।
आउ पुणी थरे देश हर घर तिरंगा अभियान जरिए स्वाधीनता उत्सव को आनंद उल्लास सह पालन करने को जाऊछे। तेणु आसंतु आमे समस्ते उत्साह हर्षोल्लास सह अगस्त 9 15 तारीख पर्यंत हर घर तिरंगा अभियान में सामिल हो एही अभियान में होवाकु थिबा त्रिरंगा यात्रा मेला राली और माराथन भली कार्यक्रम में अंशग्रहण करबा। आपणक घरे त्रिरंगा उत्तोलन करंतु एवं हर घर तिरंगा .com रे आपणक सेल्फी अपलोड करंतु।
तेहरानरे हमास नेता इस्माइल हानियेहंक हत्या घटणारे इस्राएल विरोधरे प्रतिशोध पदक्षेप नेबारु दूरै रहिबाकु ब्रिटेन एवं अन्य पाश्चात्य देशगुडिकर आह्वानकु ईरान प्रत्याख्यान करिछि। ब्रिटेन प्रधानमन्त्री कीर स्टार्मर गतकाली टेलीफोन वार्तालाप समयरे एभळि सामरिक आक्रमणकु रोकिबा पई ईरान राष्ट्रपति मासूद पेजेस्कियानकु अनुरोध करिथिले। ईरानर सरकारी गणमाध्यमकु सूचना दे श्री पेजेस्कियान कहिछन्ति ईरानकु आईनगत सुरक्षा प्रदान करिबा पई प्रतिशोधमूलक पदक्षेप एकमात्र माध्यम। अन्यपक्षरे हानियेहंक हत्याकाण्डरे सम्पृक्ति अभियोगकु इस्राएल एपर्यंत खण्डन करिनाही। तबे सेनाकु सर्वोच्च सतर्कतामूलक पदक्षेप अवलम्बन करिबाकु कुहाजाइछि। अमेरिका चेतावनी दे कहिछि ईरान चलित सप्ताह आक्रमण पई प्रस्तुत हेउछि। लेबाननरे ईरान समर्थित हिजबुल्ला आन्दोलनर जने शीर्ष कमाण्डरक इस्राएल विमान आक्रमणरे मृत्युर प्रतिशोध नेबाकु मध्य धमक दैछि। ब्रिटेन फ्रांस ओ जर्मानीर नेतागण गत सन्ध्यारे एक मिलित बिबृति जारी करि आंचलिक उत्तेजनाकु प्रशमित करिबा लक्ष्यरे ईरान एवं एहार सहयोगी राष्ट्रगुडिकु इस्राएल आक्रमणरु दूरै रहिबाकु अनुरोध करिछन्ति। आर्थिक हेरफेर मामलारे मालाईपुर हिंदु स्थायी चिटफंड लिमिटेड अध्यक्ष तथा परिचालन निर्देशक देवनाथन यादव को अर्थनैतिक अपराध विभाग गतकाल गिरफ कर तमिलनाडुर पुडुकोट्टाई गिरफ कर 500 कोटी अधिक टंका ठकई अभियोग नहीं विरूद्व मामला रुजु होता अर्थनैतिक अपराध विभाग सूचना देवनाथन इंडिया मक्कल कालभी मुनेत्रा काजगमर नेता एवं विन टीवी नामक एक घर चैनल मालिक। सूचनाजोग्य गत साधारण निर्वाचन से शिवगंगा लोकसभा निर्वाचन मंडल बीजेपी समर्थन में निर्वाचन लड़ी। आंध्रप्रदेश मुख्यमंत्री चंद्रबाबू नायडू गतकाल अमरावती कैपेसिटी बिल्डिंग कमिशन सीबीसी अध्यक्ष आदिल जैनुल भाई नेतृत्व में आसीथिबा प्रतिनिधिमंडल आलोचना करिछन्ति। अमरावती एक विश्वस्तरीय सुप्रशासन प्रतिष्ठान निर्माण करने मुख्यमंत्री श्री नायडू एक प्रतिनिधिमंडल आलोचना करिछन्ति। स्वच्छ प्रशासन लक्ष्य कर्मचारी प्रशिक्षण पर आंध्रप्रदेश सरकार सीबीसी एक बुझामणापत्र स्वाक्षर करेंगे। प्रशिक्षण नीति प्रस्तुत सह यार अग्रगति उपर नजर रखा लगे एक टास्क फोर्स गठन करने को मुख्यमंत्री मुख्य शासन सचिव को निर्देश देते। श्री नायडू कहते कृत्रिम बुद्धिमत्ता भली उन्नत ज्ञानकौशल व्यवहार मध्यम लोकाभिमुखी शासन प्रदान करने कर्मचारी प्रशिक्षण प्रदान करने सरकार लक्ष्य रही। भारतीय कुस्तीजोद्धा विनेश फोगत मामलार राय प्रकाश को कोर्ट ऑफ आर्बिट्रेशन फॉर स्पोर्ट्स सीएएस स्थगित रखिछन्ति। आसंता 16 तारीखें एही राय प्रकाश पाइबार संभावना रही गतकाली आईओए पक्ष जारी एक बृत्ति कहुई। सूचनाजोग्य गतकाली एही राय प्रकाश पाइबार दिन धार्य होता आईओए कही सीएएस आडहक डिविजन सभापति मामलें एकमात्र मध्यस्थ डॉ आनाबेल बेनेट को यह समयसीमा वृद्धि करने को अनुमति प्रदान कर कुस्तीजोद्धा युस्लेनिन गुजमान लोपेज सह मिलित भाव रौप्य पदक दावी कर विनेश फोगत सीएएस्रे आवेदन करते ओलंपिक्स प्रतियोगित सेमिफाइनाल प्रतियोगित लोपेज विनेश परास्त होते विनेश अयोग्य घोषणा पर लोपेज फाइनाल खेली फाइनाल मुकाबला पूर्व ओजन माप समय विनेश ओजन 100 ग्राम अधिक अयोग्य घोषणा कर। स्वाधीनता दिवस पालनर अव्यवहित पूर्वर् आज सन्धार देशक् संबोधन करेंगे राष्ट्रपति द्रौपदी मुर्मू। डाक्तर छात्री हत्या घटन चलता धारणा को प्रत्याहर कला फेडरेशन ऑफ रेसिडेंट डॉक्टर्स एसोसिएशन। हरियाणा विधानसभा प्रस्तुति नहीं निर्वाचन आयोग समीक्षा। इस्राएल विरोध में प्रतिशोध ने पदक्षेप दूरे रहा संक्रांत प्रस्ताव को प्रत्याख्यान कला ईरान एवं कुस्तीजोद्धा विनेश फोगत मामलार राय आसंता 16 तारीख में प्रकाश पाइबार संभावना अच्छी आईओए सूचना। अधिक संवाद न्यूज ऑन एआईआर .gov.in वेबसाइट और न्यूज ऑन एआईआर आप लॉगिन करें।